ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା ଆଡଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍ ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ପ୍ରଥମ ମହାନ ପ୍ରତାରଣା। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ପରମ ପିତା ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା, ତାହାଙ୍କ ଅନୁଗ୍ରହ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପ୍ରଥମ ମହାନ ପ୍ରତାରଣା। ବନ୍ଧୁ, ଯେପରିକି ଆମେ କେତେଦିନ ଧରି ଶୈତାନ ବିଷୟରେ ଶିକ୍ଷା ଲାଭ କରୁଛୁ, ଆଲୋଚନା କରିଛୁ, ଚାଲନ୍ତୁ ଶୈତାନର ପ୍ରଥମ ମହାନ ପ୍ରତାରଣା ବିଷୟରେ ଆଜି ଆମେ ଆଲୋଚନା କରିବା। ଯେପରିକି ମଣିଷର ପ୍ରାରମ୍ଭିକ ଇତିହାସ ସହିତ ଆମେ ଦେଖୁ, ଶୈତାନ ଆମ ଜାତିକୁ ପ୍ରତାରଣା କରିବାକୁ ତାଙ୍କର ପ୍ରୟାସ ଆରମ୍ଭ କଲେ। ଯେ ସିଏ ଯିଏ ସ୍ୱର୍ଗରେ ବିଦ୍ରୋହ ସୃଷ୍ଟି କରିଥିଲେ, ସେ ପୃଥିବୀର ଅଧିବାସୀମାନଙ୍କୁ ଈଶ୍ୱରଙ୍କ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧରେ ତାଙ୍କ ସହିତ ଏକଜୁଟ ହେବାକୁ ଆଣିବାକୁ ଚାହୁଁଥିଲେ। ଆଦମ ଏବଂ ହବା ଈଶ୍ୱରଙ୍କ ନିୟମର ଆଜ୍ଞା ପାଳନରେ ସମ୍ପୂର୍ଣ୍ଣ ଖୋଜୁଥିଲେ ଏବଂ ଏହି ସତ୍ୟ ସ୍ୱର୍ଗରେ ଶୟତାନ ଅନୁରୋଧ କରିଥିବା ଦାବି ବିରୁଦ୍ଧରେ ଏକ ନିରନ୍ତର ସାକ୍ଷା ଥିଲା ଯେ ଈଶ୍ୱରଙ୍କ ନିୟମ ଅତ୍ୟାଚାରୀ ଏବଂ ତାଙ୍କ ଜୀବନମାନଙ୍କ ଭଲକୁ ବିରୋଧ କରେ। ଏବଂ ଆହୁରି ମଧ୍ୟ ଶୈତାନଙ୍କ ଈର୍ଷା ଉତ୍ସାହିତ ଥିଲା, ଯେହେତୁ ସେ ପାପହୀନ ଯୋଡ଼ି ପାଇଁ ପ୍ରସ୍ତୁତ ସୁନ୍ଦର ଘରକୁ ଚାହୁଁଥିଲେ। ସେ ସେମାନଙ୍କର ପତନ ଘଟାଇବାକୁ ସ୍ଥିର କଲେ ଯେ ସେମାନଙ୍କୁ ଈଶ୍ୱରଙ୍କ ଠାରୁ ଅଲଗା କରି ନିଜ ଶକ୍ତି ଅଧୀନରେ ଆଣି ସେ ପୃଥିବୀର ଦଖଲ ହାସଲ କରିପାରନ୍ତି। ଏବଂ ଏଠାରେ ହାଇକୁ ବିରୋଧ କରି ତାଙ୍କ ରାଜ୍ୟ ପ୍ରତିଷ୍ଠା କରିପାରନ୍ତି। ଯଦି ଶୈତାନ ତାଙ୍କ ପ୍ରକୃତ ଚରିତ୍ରରେ ନିଜକୁ ପ୍ରକାଶ କରିଥାନ୍ତେ, ତେବେ ତାଙ୍କୁ ଏକଥରାକେ ବିରକ୍ତ କରାଯାଇଥାନ୍ତା, କାରଣ ଆଦମ ଏବଂ ହବାଙ୍କୁ ଏହି ବିପଜ୍ଜନକ ଶତ୍ରୁ ବିରୁଦ୍ଧରେ ଚେତାବନୀ ଦିଆଯାଇଥିଲା, କିନ୍ତୁ ସେ ଅନ୍ଧକାରରେ କାମ କଲେ। ତାଙ୍କ ଉଦ୍ଦେଶ୍ୟକୁ ଲୁଚାଇଲେ ଯେ ସେ ତାଙ୍କ ବସ୍ତୁକୁ ଅଧିକ ପ୍ରଭାବଶୀଳ ଭାବରେ ପୂରଣ କରିପାରନ୍ତି। ବନ୍ଧୁ, ସର୍ପକୁ ତାଙ୍କର ମାଧ୍ୟମ ଭାବରେ ନିୟୋଜିତ କରି ତାପରେ ଆକର୍ଷଣୀୟ ରୂପରେ ଏକ ଜୀବ ସେ ନିଜକୁ ହବାକୁ ସମ୍ବୋଧିତ କଲେ। ହାତ ଈଶ୍ୱର କହିଥିଲେ ତୁମମାନଙ୍କ ବଗିଚାର ପ୍ରତ୍ୟେକ ଗଛ ଖାଇବ ନାହିଁ, ଏହିପରି ସେ ହବାକୁ ପ୍ରଶ୍ନ କରିଥିଲେ, ଯାହା ଆମେ ଆଦି ପୁସ୍ତକ 3:1 ପାଉଛୁ। ଯଦି ହବା ପ୍ରଲୋଭନକାରୀଙ୍କ ସହ ଯୁକ୍ତିତର୍କ କରିବାକୁ ନିବୃତ କରିଥାନ୍ତେ, ତେବେ ସେ ସୁରକ୍ଷିତ ଥାନ୍ତେ, କିନ୍ତୁ ସେ ତାଙ୍କ ସହିତ ପଲ୍ କରିବାକୁ ଉଦ୍ୟମ କରିଥିଲେ ଏବଂ ତାଙ୍କ ଚତୁରତାରେ ପୀଡ଼ିତ ହୋଇଥିଲେ। ଏହିପରି ଅନେକ ଏପର୍ଯ୍ୟନ୍ତ ଅତିକ୍ରମ କରିଛନ୍ତି ବନ୍ଧୁ। ସେମାନେ ଈଶ୍ୱରଙ୍କ ଆବଶ୍ୟକତା ବିଷୟରେ ସନ୍ଦେହ କରନ୍ତି ଏବଂ ଯୁକ୍ତି କରନ୍ତି ଏବଂ ଦିବ୍ୟ ନିର୍ଦ୍ଦେଶ ପାଳନ କରିବା ପରିବର୍ତ୍ତେ ସେମାନେ ମାନବ ତତ୍ତ୍ୱ ଗ୍ରହଣ କରନ୍ତି, ଯାହା କିନ୍ତୁ ଶୈତାନର ଉପକରଣ ଗୁଡ଼ିକ ଛନ୍ନ ନାମ କରେ। ବନ୍ଧୁ, ମହିଳା ଜନକ ସର୍ପକୁ କହିଲେ, ଆମେ ବଗିଚାର ଗଛର ଫଳ ଖାଇପାରିବା, କିନ୍ତୁ ବଗିଚା ମଧ୍ୟରେ ଥିବା ଗଛର ଫଳ ଈଶ୍ୱର କହିଲେ, ତୁମ୍ଭେମାନେ ଏହାକୁ ଖାଇବ ନାହିଁ, ତୁମ୍ଭେମାନେ ଏହା ସ୍ପର୍ଶ କରିବ ନାହିଁ, ନଚେତ୍ ତୁମ୍ଭେମାନେ ମରିବ। ସଦାପ୍ରଭୁ ସେହି ସ୍ତ୍ରୀକୁ କହିଲେ, ତୁମମାନେ ନିଶ୍ଚିତ ଭାବରେ ମରିବ ନାହିଁ। ପରମେଶ୍ୱର ଜାଣନ୍ତି ଯେ ତୁମେମାନେ ତାହା ଖାଇବ ଦିନ ତୁମର ଆଖି ଖୋଲିବ ବୋଲି ଶୈତାନ ହେବାକୁ କହିଲେ, ଯାହା ଆମେ ପଦ 2-5 ପର୍ଯ୍ୟନ୍ତ ଦେଖୁଅଛୁ। ବନ୍ଧୁ, ସେ ଘୋଷଣା କଲେ ଯେ ସେମାନେ ଈଶ୍ୱରଙ୍କ ପରି ହେବେ, ପୂର୍ବ ଅପେକ୍ଷା ଅଧିକ ଜ୍ଞାନ ରଖିବେ ଏବଂ ଏକ ଉଚ୍ଚ ଅସ୍ତିତ୍ୱର ସ୍ଥିରରେ ସକ୍ଷମ ହେବେ। ହବା ପ୍ରଲୋଭନରେ ଉତ୍ପୀଡ଼ କଲା ଏବଂ ତାଙ୍କ ପ୍ରଭାବ ମାଧ୍ୟମରେ ଆଦବଙ୍କ ପାପକୁ ନିଆଯାଇଥିଲା। ସେମାନେ ସର୍ପର ବାକ୍ୟକୁ ଗ୍ରହଣ କଲେ ଯେ ଈଶ୍ୱର ଯାହା କହିଥିଲେ ତାହା ଅର୍ଥ ନୁହେଁ। ସେମାନେ ସେମାନଙ୍କର ସୃଷ୍ଟିକର୍ତ୍ତାଙ୍କୁ ଅବିଶ୍ୱାସ କରିଥିଲେ ଏବଂ କଳ୍ପନା କରିଥିଲେ ଯେ ସେମାନଙ୍କର ସ୍ୱାଧୀନତା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ଏବଂ ସେମାନେ ତାଙ୍କ ଆଇନକୁ ଅତିକ୍ରମ କରି ବହୁତ ଜ୍ଞାନ ଏବଂ ଉଚ୍ଚତା ହାସଲ କରିପାରନ୍ତି। କିନ୍ତୁ ଆଦମ ତାଙ୍କ ପାପ ପରେ ବାକ୍ୟର ଅର୍ଥ କ'ଣ ବୁଝିପାରିଥିଲେ। ଯେଉଁଦିନ ତୁମେ ତାର ଖାଇବ ତୁମେ ନିଶ୍ଚିତ ଭାବେ ମରିବ। ସେମାନଙ୍କୁ ବୁଝାଇଥିଲେ କି ଯେହେତୁ ଶୈତାନ ତାଙ୍କୁ ବିଶ୍ୱାସ କରିବାକୁ ଆଗେଇ ନେଇଥିଲେ, ଯେ ତାଙ୍କୁ ଏକ ଅଧିକ ଉଚ୍ଚ ଅସ୍ତିତ୍ୱର ସ୍ଥିତିକୁ ନିଆଯିବ, ତାପରେ ପ୍ରକୃତରେ ଅପରାଧ ଦ୍ୱାରା ବହୁତ ଭଲ ପାଇବାକୁ ଥିଲା ଏବଂ ଶୈତାନ ଦୌଡ଼ର ଉପକାରୀ ବୋଲି ପ୍ରମାଣିତ ହେଲା। କିନ୍ତୁ ଆଦମ ଏହାକୁ ଦିବ୍ୟ ବାକ୍ୟର ଅର୍ଥ ବୋଲି ପାଇଲେ ନାହିଁ। ଈଶ୍ୱର ଘୋଷଣା କଲେ ଯେ ତାଙ୍କ ପାପ ପାଇଁ ଦଣ୍ଡ ଭାବରେ ମଣିଷକୁ ନିଆଯିବ। ସମୟରେ ଭୂମିକୁ ଫେରିବା ଉଚିତ, ଧୂଳି ତୁମେ କଲା ଏବଂ ଧୂଳି ବନ୍ଦ କର ତୁମେ, ଏହିପରି ଆମେ ପାଉଅଛୁ, ଧୂଳିରେ ତୁମେ ନିର୍ମାଣ ହୋଇଅଛ ଆଉ ତୁମେ ଧୂଳିକୁ ଫେରିବ ବୋଲି ଆମେ ପାଉଅଛୁ। ଶୈତାନର ବାକ୍ୟ ତୁମର ଆଖି ଖୋଲାଯିବ କେବଳ ଏହି ଅର୍ଥରେ ସତ୍ୟ ପ୍ରମାଣିତ ହେଲା। ବନ୍ଧୁ, ଆଦମ ଏବଂ ହବା ଈଶ୍ୱରଙ୍କୁ ଅପମାନନା କରିବା ପରେ ସେମାନଙ୍କ ମୂର୍ଖତାକୁ ବୁଝିବା ପାଇଁ ସେମାନଙ୍କ ଆଖି ଖୋଲାଗଲା। ସେମାନେ ମନ୍ଦ ଜାଣିଥିଲେ ଆଉ ଜାଣିପାରୁଥିଲେ ଏବଂ ସେମାନେ ଅପରାଧର ତିକ୍ତ ଫଳର ସ୍ୱାଦ ଚାଖିଥିଲେ। ଏଦନ ମଧ୍ୟରେ ଜୀବନର ଗଛ ବଢ଼ିଲା ଯାହାର ଫଳ ଜୀବନକୁ ସ୍ଥାୟୀ କରିବାର ଶକ୍ତି ଥିଲା। ଯଦି ଆଦମ ଈଶ୍ୱରଙ୍କ ଆଜ୍ଞାକାରୀ ରହିଥାନ୍ତେ ତେବେ ସେ ଏହି ଗଛକୁ ମାଗଣା ପ୍ରବେଶ ଉପଭୋଗ କରିବା ଜାରି ରଖିଥାନ୍ତେ ଏବଂ ସବୁଦିନ ପାଇଁ ବଞ୍ଚିଥାନ୍ତେ। କିନ୍ତୁ ଯେତେବେଳେ ସେ ପାପ କଲେ ସେତେବେଳେ ତାଙ୍କୁ ଜୀବନର ଗଛକୁ ଗ୍ରହଣ କରିବାକୁ ବିଚ୍ଛିନ୍ନ କରାଯାଇଥିଲା ଏବଂ ସେ ମୃତ୍ୟୁର ଶିକାର ହୋଇଥିଲେ। ଈଶ୍ୱରୀୟ ବାକ୍ୟ ଯେପରି ତୁମେ ଧୂଳିରେ ନିର୍ମାଣ ଏବଂ ଧୂଳିକୁ ଫେରିବ ଜୀବନର ସମ୍ପୂର୍ଣ୍ଣ ବିଲୁପ୍ତତାକୁ ସୂଚିତ କଲା। ଅମରତା ଆଜ୍ଞାମାଳ ସର୍ତ୍ତରେ ମଣିଷକୁ ପ୍ରତିଶ୍ରୁତି ଦିଆଯାଇଥିଲା, ଅପରାଧ ଦ୍ୱାରା ବାଜ୍ୟପ ହୋଇଯାଇଥିଲା। ଆଦମ ତାଙ୍କ ପରବର୍ତ୍ତୀ ପିଢ଼ିକୁ ପଠାଇ ପାରିଲେ ନାହିଁ ଯାହା ତାଙ୍କ ପାଖରେ ନଥିଲା ଏବଂ ପତିତ ଜାତି ପାଇଁ କୌଣସି ଆଶା ନଥାନ୍ତା ଯଦି ଈଶ୍ୱର ତାଙ୍କ ପୁଅର ବଳିଦାନ ଦ୍ୱାରା ସେମାନଙ୍କ ପହଞ୍ଚିବା ମଧ୍ୟରେ ଅମରତା ଆଣିଥାନ୍ତେ। ଯେତେବେଳେ ସମସ୍ତ ପୁରୁଷଙ୍କ ମୃତ୍ୟୁ ଅତିକ୍ରମ କଲା କାରଣ ସମସ୍ତେ ପାପ କରିଛନ୍ତି ବନ୍ଧୁ, ଖ୍ରୀଷ୍ଟ ସୁସମାଚାର ମାଧ୍ୟମରେ ଜୀବନ ଏବଂ ଅମରତାକୁ ସମ୍ମାନ ଆଣିଛନ୍ତି। ପଢ଼ନ୍ତୁ ରୋମିଓ 5:12 ଆଉ ଦ୍ୱିତୀୟ ତିମୋଥୀ 1:10। ବନ୍ଧୁ, କେବଳ ଖ୍ରୀଷ୍ଟଙ୍କ ମାଧ୍ୟମରେ ଅମରତା ହାସଲ କରାଯାଇପାରିବ। ଯୀଶୁ କହିଲେ ଯେ ଯାହା ପୁଅର ତୀରସ୍ଥାୟୀ ଜୀବନ ଉପରେ ବିଶ୍ୱାସ କରେ ଏବଂ ସେ ବିଶ୍ୱାସ କରନ୍ତି ସେ ପୁଅ ଜୀବନ ଦେଖିବ। ଏହିପରି ଆମେ ଜହନ 3:36 ପାଉଅଛୁ। ବନ୍ଧୁ, ଯଦି ସେ ସର୍ବାବଲୀ ପାଳନ କରିବେ ତେବେ ପ୍ରତ୍ୟେକ ବ୍ୟକ୍ତି ଏବଂ ଅମୂଲ୍ୟ ଆଶୀର୍ବାଦ ଦଖଲକୁ ଆସିପାରନ୍ତି। ସମସ୍ତେ ଯେଉଁମାନେ ଧୈର୍ଯ୍ୟବାନ ଭାବରେ ଭଲ ଭାବରେ ଜାରି ରଖି ଗୌରବ ଏବଂ ସମ୍ମାନ ଏବଂ ଅମରତା ପାଇଁ ଖୋଜନ୍ତି ସେମାନେ ଅନନ୍ତ ଜୀବନ ପାଇବେ। ବନ୍ଧୁ, କେବଳ ଜଣେ ଯିଏ ଆଦବଙ୍କୁ ଅବମାନରେ ଜୀବନ ପ୍ରତିଶ୍ରୁତି ଦେଇଥିଲେ ସେ ହିଁ ମହାନ ପ୍ରତାରକ ଥିଲେ ଏବଂ ଏଦେନର ହବାକୁ ସର୍ପ ଘୋଷଣା କଲା, ତୁମେ ନିଶ୍ଚିତ ଭାବରେ ମରିବ ନାହିଁ। ଆତ୍ମାର ଅମରତା ଉପରେ ପ୍ରଥମ ଉପଦେଶ ଥିଲା। ତଥାପି ଏହି ଘୋଷଣା କେବଳ ସୈତାନର କର୍ତ୍ତବ୍ୟ ଉପରେ ବିଶ୍ରାମ ନେଉଥିବା ଖ୍ରୀଷ୍ଟିଆନ ବାଦର ଫଲଫିଟ୍ର ପ୍ରତିନିଧିତ୍ୱ ହୁଏ ଏବଂ ଆମର ପ୍ରଥମ ପିତାମାତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପରି ଅଧିକାଂଶ ମାନବ ଜାତି ଦ୍ୱାରା ସହଜରେ ଗ୍ରହଣ କରାଯାଏ। ବନ୍ଧୁ, ଈଶ୍ୱରୀୟ ବାକ୍ୟ ଆତ୍ମା ଯାହା ପାପ କରିବ ଏହା ମରିବ ବୋଲି ଆମେ ଦେଖୁଅଛୁ। ଏହାର ଅର୍ଥ ହେଉଛି ଆତ୍ମା ଯାହା ପାପ କରେ ଏହା ମରିବ ନାହିଁ ବରଂ ଅନନ୍ତ ବଞ୍ଚିବ। ଆମେ ଆଶ୍ଚର୍ଯ୍ୟ ହୋଇପାରିବୁ ନାହିଁ ଯେ ଅଭୂତମୋହ ଯାହା ପୁରୁଷମାନଙ୍କୁ ସୈତାନର ବାକ୍ୟ ବିଷୟରେ ଏତେ ଖରାପ କରିଥାଏ ଏବଂ ଈଶ୍ୱରଙ୍କ ବାକ୍ୟ ବିଷୟରେ ଏତେ ଅବିଶ୍ୱାସୀ। ବନ୍ଧୁ, ଯଦି ପତନ ପରେ ମଣିଷକୁ ଜୀବନର ଗଛକୁ ମାଗଣା ପ୍ରବେଶ ଅନୁମତି ଦିଆଯାଇଥାନ୍ତା ତେବେ ସେ ସବୁଦିନ ପାଇଁ ବଞ୍ଚିଥାନ୍ତେ ଏବଂ ଏହିପରି ପାପ ଅମର ହୋଇଥାନ୍ତା। କିନ୍ତୁ ଯୀଶୁ ସେହି ପ୍ରଭୁ ଉଦ୍ଧାରକର୍ତ୍ତା ଜୀବନର ଗଛର ରାସ୍ତା ଯାହା ଆମେ ଆଦି ପୁସ୍ତକ 3:24 ଦେଖୁଛୁ ସେହି ବନ୍ଦ କଲେ ଏବଂ ଆଦମଙ୍କ ପରିବାର ମଧ୍ୟରୁ ଜଣେ ମଧ୍ୟ ଜୀବନ ହେଉଥିବା ଫଳର ସେହି ପ୍ରତିବାଦକ ଏବଂ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇ ନାହିଁ। ତେଣୁ ଆମର ପାପ ପାପୀ ଯୋଗୁଁ କିନ୍ତୁ ପତନ ପରେ ସୈତାନ ତାଙ୍କ ଦୂତମାନଙ୍କ ମନୁଷ୍ୟର ପ୍ରାକୃତିକ ଅମରତା ଉପରେ ବିଶ୍ୱାସ ସୃଷ୍ଟି କରିବାକୁ ଏକ ବିଶେଷ ପ୍ରୟାସ କରନ୍ତି ଏବଂ ଲୋକଙ୍କୁ ଏହି ତ୍ରୁଟି ଗ୍ରହଣ କରିବାକୁ ପ୍ରେରିତ କରିବା ପରେ ସେମାନେ ସେମାନଙ୍କୁ ଏହି ସିଦ୍ଧାନ୍ତରେ ସେ ନେବାକୁ ଆଗେଇ ନେବାକୁ ଯାଉଥିଲେ ଯେ ପାପୀ ଅନନ୍ତ ଦୁଃଖରେ ବଞ୍ଚିବେ। ବର୍ତ୍ତମାନ ଅନ୍ଧକାରର ରାଜକୁମାର ତାଙ୍କ ପ୍ରତିନିଧିମାନଙ୍କ ମାଧ୍ୟମରେ କାମ କରି ଈଶ୍ୱରଙ୍କୁ ଏକ ପ୍ରତିଶୋଧ ପରାୟଣ ଅତ୍ୟାଚାରୀ ଭାବରେ ପ୍ରତିନିଧିତ୍ୱ କରନ୍ତି। ଘୋଷଣା କରନ୍ତି ଯେ ଯେଉଁମାନେ ତାଙ୍କୁ ଖୁସି କରନ୍ତି ନାହିଁ ଏବଂ ସେମାନଙ୍କୁ କେବେ ବି ତାଙ୍କ କ୍ରୋଧ ଅନୁଭବ କରନ୍ତି ଏବଂ ଯେତେବେଳେ ସେମାନେ ଅସମ୍ପୂର୍ଣ୍ଣ ଯନ୍ତ୍ରଣା ଭୋଗନ୍ତି ଏବଂ ଅନନ୍ତ ନିଆଁରେ ପଡ଼ନ୍ତି ସେମାନଙ୍କ ସୃଷ୍ଟିକର୍ତ୍ତା ସନ୍ତୁଷ୍ଟ ହୋଇ ସେମାନଙ୍କ ଉପରେ ଦୃଷ୍ଟି ଦିଅନ୍ତି ବୋଲି ଆମେ ଦେଖୁଅଛୁ। ବନ୍ଧୁ, ଏହିପରି ନିଜ ସହିତ ପୋଷାକ ମାନବ ଜାତିର ସୃଷ୍ଟିକର୍ତ୍ତା ଏବଂ ଉପକାରୀଙ୍କୁ ଗୁଣ ଦେଇଥାଏ। କୃଷତା ସୈତନଟି ଅଟେ। ଈଶ୍ୱର ହେଉଛନ୍ତି ପ୍ରେମ ଏବଂ ଯାହା ସେ ସୃଷ୍ଟି କରିଥିଲେ ତାହା ଶୁଦ୍ଧ ପବିତ୍ର ଏବଂ ସୁନ୍ଦର ଥିଲା। ଯେପର୍ଯ୍ୟନ୍ତ ପ୍ରଥମ ମହାନ ବିଦ୍ରୋହୀଙ୍କ ଦ୍ୱାରା ପାପ ଅଣାଯାଇନଥିଲା ସବୁ ଶୁଦ୍ଧ ପବିତ୍ର ସୁନ୍ଦର ଥିଲା। ସୈତାନ ନିଜ ଶତ୍ରୁ ଯିଏ ମଣିଷକୁ ପାପ କରିବାକୁ ପ୍ରଲୋଭିତ କରେ ଏବଂ ତାପରେ ଯଦି ସେ କରିପାରିବ ତେବେ ତାଙ୍କୁ ନଷ୍ଟ କରିଦିଏ। ଏବଂ ଯେତେବେଳେ ସେ ତାଙ୍କ ପୀଡ଼ିତାଙ୍କ ବିଷୟରେ ନିଶ୍ଚିତ କରୁଛନ୍ତି ତାପରେ ସେ କରିଥିବା ନଷ୍ଟରେ ଉଲ୍ଲସିତ ହୁଅନ୍ତି। ଯଦି ଅନୁମତି ଦିଆଯାଏ ତେବେ ସେ ସମଗ୍ର ଦୌଡ଼କୁ ତାଙ୍କ ଜଳରେ ଝାଡ଼ୁ କରିବେ। ଯଦି ଈଶ୍ୱରୀୟ ଶକ୍ତି ପାରସ୍ପରିକ ସ୍ଥିତି ନଥାନ୍ତା ଆଦବଙ୍କ ଗୋଟିଏ ପୁଅ କିମ୍ବା ଝିଅ ପଳାୟନ କରିବେ ନାହିଁ। ବନ୍ଧୁ, ଶୟତାନ ଆଜି ପୁରୁଷମାନଙ୍କୁ ଅତିକ୍ରମ କରିବାକୁ ଚାହୁଁଛନ୍ତି, ଯେହେତୁ ସେ ଆମର ପ୍ରଥମ ପିତାମାତାଙ୍କୁ ଅତିକ୍ରମ କରିଥିଲେ। ସେମାନଙ୍କ ସୃଷ୍ଟିକର୍ତ୍ତାଙ୍କ ଉପରେ ସେମାନଙ୍କର ଆତ୍ମବିଶ୍ୱାସ ହାସଲ ଏବଂ ସେମାନଙ୍କୁ ତାଙ୍କ ସରକାରଙ୍କ ଜ୍ଞାନ ଏବଂ ତାଙ୍କ ଆଇନ ନ୍ୟାୟ ଉପରେ ସନ୍ଦେହ କରିବାକୁ ଆଗେଇ ନେଇଥିଲେ। ବନ୍ଧୁ, ଶୈତାନ ଏବଂ ତାଙ୍କ ଦୂତମାନେ ନିଜଠାରୁ ମଧ୍ୟ ଖରାପ ଭାବରେ ଈଶ୍ୱରଙ୍କୁ ପ୍ରତିନିଧିତ୍ୱ କରନ୍ତି। ସେମାନଙ୍କ ନିଜ ବଦନାମତା ଏବଂ ବିଦ୍ରୋହୀକୁ ଯଥାର୍ଥ କରିବା ପାଇଁ ମହାନ ପ୍ରତାରକ ଆମର ସ୍ୱର୍ଗୀୟ ପିତାଙ୍କ ପରେ ଚରିତ୍ରର ନିଜର ଭୟଙ୍କର ନିଷ୍ଠୁରତାକୁ ସ୍ଥାନାନ୍ତର କରିବାକୁ ଚେଷ୍ଟା କରନ୍ତି, ଯେ ସେ ସ୍ୱର୍ଗକୁ ବହିଷ୍କାର ଦ୍ୱାରା ନିଜକୁ ବହୁତ ଭୁଲ ଭାବରେ ଦେଖାଯାଇପାରନ୍ତି। କାରଣ ସେ ଜଣେ ରାଜ୍ୟପାଳଙ୍କୁ ଏତେ ଅନ୍ୟାୟ କରିବେ ନାହିଁ। ସେ ବିଶ୍ୱ ସମ୍ମୁଖରେ ସ୍ୱାଧୀନତା ଉପସ୍ଥାପନା କରନ୍ତି, ଯାହା ସେମାନେ ତାଙ୍କ ମୃଦୁ ଦବଦବା ତଳେ ଉପଭୋଗ କରିପାରନ୍ତି। ଯୁହୁଦାର କଠୋର ଆଦେଶ ଦ୍ୱାରା ଲାଗୁ କରାଯାଇଥିବା ବନ୍ଧନ ସହିତ ବିପରୀତ, ଏହିପରି ସେ ଆତ୍ମାମାନଙ୍କୁ ଈଶ୍ୱରଙ୍କ ପ୍ରତି ସେମାନଙ୍କର ଅନୁଜ୍ଞତରୁ ଦୂରେଇ ରଖିବାରେ ସଫଳ ହୁଅନ୍ତି। ବନ୍ଧୁ, ପ୍ରେମ ଏବଂ ଦୟାର ପ୍ରତ୍ୟେକ ଭାବନା ଏବଂ ଆମର ନ୍ୟାୟ ଭାବନା ପ୍ରତି କେତେ ପ୍ରତିକୂଳ, ତାହା ହେଉଛି ଦୁଷ୍ଟ ମୃତ୍ୟୁ ବ୍ୟକ୍ତିମାନେ ଏକ ଅନନ୍ତ ଜଳୁଥିବା ନର୍କରେ ନିଆଁ ଏବଂ ଗନ୍ଧକ ସହିତ ଯନ୍ତ୍ରଣା ଭୋଗୁଛନ୍ତି। ଯେପର୍ଯ୍ୟନ୍ତ ଈଶ୍ୱର ବଞ୍ଚିବେ ସେମାନେ ଏକ ସଂକ୍ଷିପ୍ତ ପୃଥିବୀ ଜୀବନର ପାପ ପାଇଁ ନିର୍ଯାତନା ଭୋଗିବାକୁ ଯାଉଛନ୍ତି। ବନ୍ଧୁ, ତଥାପି ଏହି ସିଦ୍ଧାନ୍ତକୁ ବ୍ୟାପକ ଭାବେ ଶିକ୍ଷା ଦିଆଯାଇଛି ଏବଂ ତଥାପି ଖ୍ରୀଷ୍ଟିଆନ ବାଦର ଅନେକ ଧର୍ମରେ ପ୍ରତିପାଦିତ ହୋଇଛି। ଦିବ୍ୟତାର ଜଣେ ଶିକ୍ଷିତ ଡାକ୍ତର କହିଛନ୍ତି, ନର୍କ ଯନ୍ତ୍ରଣାର ଦୃଶ୍ୟ ସାଧୁମାନଙ୍କ ସୁଖକୁ ସବୁଦିନ ପାଇଁ ଉଚ୍ଚ କରିବ। ଯେତେବେଳେ ସେମାନେ ସମାନ ପ୍ରକୃତିର ଏବଂ ସମାନ ପରିସ୍ଥିତିରେ ଜନ୍ମ ହୋଇଥିବା ଅନ୍ୟମାନଙ୍କୁ ଦେଖନ୍ତି, ଏପରି ଦୁଃଖରେ ବୁଡ଼ିଗଲେ ଏବଂ ସେମାନେ ଏତେ ଭିନ୍ନ ହେଲେ, ଏହା ସେମାନଙ୍କୁ କେତେ ଖୁସି ଯେ ବିଷୟରେ ବୁଦ୍ଧିମାନ କରିବ। ଅନ୍ୟ ଜଣେ ଏହି ବାକ୍ୟ ବ୍ୟବହାର କରିଥିଲେ, ଯେତେବେଳେ ପୁନଃ ସେହି ଯୋଜନାର ଆଦେଶ କ୍ରୋଧର ପାତ୍ର ଉପରେ ଅନନ୍ତ ଭାବରେ କାର୍ଯ୍ୟକାରୀ ହେଉଛି, ସେମାନଙ୍କ ଯନ୍ତ୍ରଣା ଧୂଆଁ ଦୟା ଯାହାକୁ ଦୃଷ୍ଟିରେ ରଖି ଅନନ୍ତ ଭାବରେ ଆରୋହଣ ହେବ। ଯିଏ ଏହି ଦୁଃଖଦ ବସ୍ତୁଗୁଡ଼ିକ ଅଂଶ ନେବା ପରିବର୍ତ୍ତେ କହିବେ, ଆମେନ୍, ହାଲେଲୁୟା, ତୁମମାନଙ୍କୁ ପ୍ରଶଂସା କରୁ ପ୍ରଭୁ ବୋଲି। ବନ୍ଧୁ, ଈଶ୍ୱରଙ୍କ ବାକ୍ୟର ପୃଷ୍ଠାରେ ଏପରି ଶିକ୍ଷାଦାନ କେଉଁଠାରେ ମିଳିବ? ବନ୍ଧୁ, ସ୍ୱର୍ଗରେ ମୁକ୍ତ ହୋଇଥିବା ବ୍ୟକ୍ତିମାନେ ଦୟା ଏବଂ କରୁଣାର ସମସ୍ତ ଭାବନା ଏବଂ ସାଧାରଣ ମାନବିକତାର ଭାବନା ପାଇଁ ମଧ୍ୟ ହଜିଯିବେ କି? ନିଷ୍ଠୁରତାର ଉଦାସୀନତା କିମ୍ବା ବର୍ବତାର ନିଷ୍ଠୁରତା ପାଇଁ ଏଗୁଡ଼ିକ ନିୟମ କରାଯିବ କି? ନା, ନା, ଈଶ୍ୱରଙ୍କ ପୁସ୍ତକର ଏପରି ଶିକ୍ଷା ନୁହେଁ। ବନ୍ଧୁ, ଯେଉଁମାନେ ଉପରୋକ୍ତ ବିରୁଦ୍ଧରେ ପ୍ରକାଶିତ ମତାମତ ଉପସ୍ଥାପନା କରନ୍ତି ସେମାନେ ଶିଖିପାରନ୍ତି ଏବଂ ସଚ୍ଚୋଟ ପୁରୁଷମାନେ ମଧ୍ୟ ହୋଇପାରନ୍ତି, କିନ୍ତୁ ସେମାନେ ଶୈତାନର ପ୍ରଲୋଭନ ଦ୍ୱାରା ପ୍ରଭାବିତ ହୁଅନ୍ତି। ସେମାନଙ୍କୁ ଶାସ୍ତ୍ରର ଦୃଢ଼ ଅଭିବ୍ୟକ୍ତିକୁ ଭୁଲ ଭାବରେ ବୁଝାଇବାକୁ ଆଗେଇ ନିଅନ୍ତି। ବନ୍ଧୁ, ଭାଷାକୁ ତିକ୍ତତା ଏବଂ ଖରାପତାର ରଙ୍ଗ ଦିଅନ୍ତି, ଯାହା ନିଜ ସହିତ ଜଡ଼ିତ କିନ୍ତୁ ଆମର ସୃଷ୍ଟିକର୍ତ୍ତାଙ୍କ ସହିତ ନୁହେଁ। ମୁଁ ବଞ୍ଚିବା ବେଳେ ଈଶ୍ୱରଙ୍କୁ ପବିତ୍ର କର, ଦୁଷ୍ଟମାନଙ୍କ ମୃତ୍ୟୁରେ ମୋର କୌଣସି ଆନନ୍ଦ ନାହିଁ ବୋଲି ଯୀଶୁ ଖ୍ରୀଷ୍ଟ ପ୍ରଭୁ ସଦାପ୍ରଭୁ ପରମେଶ୍ୱର କହନ୍ତି ଯୀଶୁ କଲ 33:11। କିନ୍ତୁ ଦୁଷ୍ଟମାନେ ତାଙ୍କ ରାସ୍ତାକୁ ଭୁଲି ବଞ୍ଚନ୍ତୁ, ତୁମକୁ ବୁଲାଅ, ତୁମର ମନ୍ଦ ଉପାୟକୁ ତୁମର ବୁଲାଅ, ତୁମେ କାହିଁକି ମରିବ, ଏହିପରି ସଦାପ୍ରଭୁ ପରମେଶ୍ୱର ଆମମାନଙ୍କୁ କହୁଅଛନ୍ତି। ବନ୍ଧୁ, ଯୀଶୁ ଖ୍ରୀଷ୍ଟ ଏହି ସୈତାନର ପ୍ରଲୋଭନରୁ ଆମମାନଙ୍କୁ ଉଦ୍ଧାର କରିବା ପାଇଁ ସ୍ୱର୍ଗ ଛାଡ଼ି ଏହି ପୃଥିବୀକୁ ଆସିଲେ। ସୈତାନର ପ୍ରଲୋଭନରେ ସେ ନିଜକୁ ଦେଲେ, ଆଉ ସୈତାନର ପ୍ରଲୋଭନରୁ ସେ ବିଜୟ ହେଲେ। ଆଉ ପରିଶେଷ ବର୍ତ୍ତମାନ ସେ ସ୍ୱର୍ଗରେ ଅଛନ୍ତି। ଯେ କେହି ତାଙ୍କଠାରେ ବିଶ୍ୱାସ କରନ୍ତି, ଯେ କେହି ସ୍ୱୀକାର କରନ୍ତି କି ଯୀଶୁ ପ୍ରଭୁ ହିଁ ମୋର ତ୍ରାଣକର୍ତ୍ତା, ସେମାନଙ୍କୁ ସେହି ପରମେଶ୍ୱର ସାହାଯ୍ୟ କରିବେ। ଏହି ସୈତାନର ପ୍ରଲୋଭନରୁ ସେମାନଙ୍କୁ ସେହି ପରମେଶ୍ୱର ଉଦ୍ଧାର କରିବେ, ଯଦି ସେହି ଯୀଶୁଖ୍ରୀଷ୍ଟଙ୍କୁ ଆତ୍ମାତୁଲ୍ୟ ବିଶ୍ୱାସ କରି ଗ୍ରହଣ କରିବେ, ନିଜ ଜୀବନ ସେହି ଯୀଶୁଖ୍ରୀଷ୍ଟଙ୍କ ହସ୍ତରେ ସମର୍ପଣ କରିଦେବେ। ନିଶ୍ଚିତ ରୂପେ ସୈତାନର ପ୍ରଲୋଭନରୁ ସେମାନେ ସୁରକ୍ଷିତ ହେବେ। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ସେହି ପ୍ରେମମୟ ଜୀବନଦାତା ପ୍ରଭୁ ଯୀଶୁଙ୍କ ହସ୍ତରେ ନିଜ ଜୀବନ ସମର୍ପଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଯ୍ୟମୀ, ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ, ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର କରି ଧୋଇ ଦିଅ। ବିଶେଷ ଭାବରେ ଆମମାନଙ୍କୁ ସେହି ପବିତ୍ର ଆତ୍ମା ଦ୍ୱାରା ପରିଚାଳନା କର, ଯେପରିକି ସୈତାନର ପ୍ରଲୋଭନରୁ ଆମେ ସୁରକ୍ଷିତ ରହିପାରିବ। ପରିଶେଷ ଯେବେ ତୁମ ସେହି ସହସ୍ରଦୂତଙ୍କ ସହ ଆପଣା ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷମ ଅଛୁ ଶୁଣି ଗ୍ରହଣ କର, ଆମେନ୍।
ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରି ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ୍ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ୍ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।